ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଉଚ୍ଚସ୍ତରର ଅଭିବୃଦ୍ଧି ହାସଲ ପାଇଁ ଘରୋଇ ପୁଞ୍ଜିନିବେଶର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀଙ୍କ ଆଜିଠାରୁ ଦୁଇଦିନିଆ ଗୁଜରାଟ ଗସ୍ତ। ଝାଡ଼ଖଣ୍ଡ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଏବଂ ମହାରାଷ୍ଟ୍ର ବିଧାନସଭା ଏକକ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେବ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ। ଦୀପାବଳି ଅବସରରେ ଭଗବାନ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଆଜି ଅନୁଷ୍ଠିତ ହେବ ସର୍ବବୃହତ ଭବ୍ୟ ଦୀପୋତ୍ସବ ଏବଂ ଭାରତ ନ୍ୟୁଜିଲାଣ୍ଡ ତିନିଟିକିଆ ଆନ୍ତର୍ଜାତିକ ଦିନିକିଆ ମହିଳା କ୍ରିକେଟ୍ ସିରିଜ୍କୁ 2-1 ଅକ୍ତିଆର କଲା ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ନୂଆଦିଲ୍ଲୀଠାରେ ଭାରତୀୟ ବାଣିଜ୍ୟ ସେବା ଏବଂ ଭାରତୀୟ କଷ୍ଟ ଆକାଉଣ୍ଟସ୍ ସେବାର ପ୍ରଶିକ୍ଷାର୍ଥୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଗତ ଆର୍ଥିକ ବର୍ଷରେ 8.2% ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ସହ ଦେଶରେ ଭୂ ରାଜନୈତିକ ଆହ୍ୱାନ ମୁକାବିଲାରେ ସ୍ଥିରତା ପ୍ରଦର୍ଶିତ ହୋଇଛି। ଉଚ୍ଚସ୍ତରର ଅଭିବୃଦ୍ଧି ହାସଲ କରିବା ପାଇଁ ଘରୋଇ ପୁଞ୍ଜିନିବେଶର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ଅଶାନ୍ତ ବୈଶ୍ୱିକ ପରିବେଶ ମଧ୍ୟରେ ମୁଣ୍ଡପିଛା ଆୟର ସ୍ତର ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ସୀମାରେ ବାଣିଜ୍ୟ ବୃଦ୍ଧି ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ଲାଗି ଭାରତୀୟ ବାଣିଜ୍ୟ ସେବା ଅଧିକାରୀଙ୍କୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ଜନସାଧାରଣଙ୍କ ଜୀବନ ଜୀବିକାକୁ ସହଜ କରିବାରେ ଭାରତୀୟ ବାଣିଜ୍ୟ ସେବା ଅଧିକାରୀଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଭାରତୀୟ କଷ୍ଟ ଆକାଉଣ୍ଟସ୍ ସେବା ଅଧିକାରୀମାନେ ସରକାରୀ କାର୍ଯ୍ୟ ଯୋଜନା ଏବଂ ପ୍ରକଳ୍ପଗୁଡ଼ିକର ବ୍ୟୟକୁ ଯୁକ୍ତିଯୁକ୍ତ କରିବା ସହିତ ରାଜସ୍ୱ ସ୍ୱଚ୍ଛ ପରିଚାଳନାକୁ ସୁନିଶ୍ଚିତ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥାନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇଦିନିଆ ଗୁଜରାଟ ଗସ୍ତରେ ଯିବେ। ଏକତାନଗରଠାରେ 280 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଭିତ୍ତିଭୂମି ଏବଂ ବିକାଶ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡ଼ିକ ପର୍ଯ୍ୟଟନ ଭିତ୍ତିଭୂମିକୁ ବୃଦ୍ଧି କରିବା ଏବଂ ନିରନ୍ତର ବିକାଶକୁ ତ୍ୱରାନ୍ୱିତ କରିବ। ଆରମ୍ଭ 6.0ର 99ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମରେ ପ୍ରଶିକ୍ଷାର୍ଥୀଙ୍କୁ ଶ୍ରୀ ମୋଦି ସମ୍ବୋଧନ କରିବେ। ଚଳିତ ବର୍ଷର ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ଆତ୍ମନିର୍ଭର ଓ ବିକଶିତ ଭାରତ ପାଇଁ କାର୍ଯ୍ୟଖସଡ଼ା। ଏହି ପାଠ୍ୟକ୍ରମରେ ଭାରତ 16 ପ୍ରଶାସନିକ ସେବା ଏବଂ ଭୁଟାନର 3 ପ୍ରଶାସନିକ ସେବାର 653 ଅଧିକାରୀ ପ୍ରଶିକ୍ଷଣ ନେଉଛନ୍ତି। ଝାଡ଼ଖଣ୍ଡ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଏବଂ ମହାରାଷ୍ଟ୍ର ବିଧାନସଭା ଏକକ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ କରାଯିବ। ଆସନ୍ତା ମାସ 20 ମତଗ୍ରହଣ କରାଯିବ। ଝାଡ଼ଖଣ୍ଡର ଦ୍ୱିତୀୟ ପର୍ଯ୍ୟାୟରେ 38 ବିଧାନସଭା ଆସନ ପାଇଁ ମତ ନିଆଯିବ। ନଭେମ୍ବର 1 ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ 743 ନାମାଙ୍କନପତ୍ର ବୈଧ ଘୋଷଣା କରାଯାଇଛି। ଏହି ପର୍ଯ୍ୟାୟ ପାଇଁ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ରହିଛି। ପ୍ରଥମ ପର୍ଯ୍ୟାୟରେ 43 ବିଧାନସଭା ମଣ୍ଡଳୀ ପାଇଁ ଆସନ୍ତା ମାସ 13 ମତଗ୍ରହଣ କରାଯିବ। ମହାରାଷ୍ଟ୍ରରେ ଗତକାଲି ଶେଷ ହୋଇଥିବା ନାମାଙ୍କନପତ୍ର ଦାଖଲରେ ପାଖାପାଖି 8,000 ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡ଼ିଛି। 288 ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ଗୋଟିଏ ପର୍ଯ୍ୟାୟରେ ମତଗ୍ରହଣ କରାଯିବ। ମହାରାଷ୍ଟ୍ର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ନାମାଙ୍କନପତ୍ରଗୁଡ଼ିକରେ ଆଜି ଯାଞ୍ଚ କରାଯିବା ସହ ଆସନ୍ତା ମାସ 4 ସୁଦ୍ଧା ପ୍ରତ୍ୟାହାରର ସମୟସୀମା ଧାର୍ଯ୍ୟ ହୋଇଛି। ଚଳିତ ବର୍ଷ 1 ଖରିଫ୍ ବିପଣନ ଋତୁ 2024-25 ଧାନ କିଣା ଆରମ୍ଭ ହୋଇଛି। ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମଣ୍ଡିରେ 65 ଲକ୍ଷ ଟନ୍ରୁ ଅଧିକ ଧାନ ପହଞ୍ଚସାରିଛି। ସେଥିମଧ୍ୟରୁ 60 ଲକ୍ଷ ଟନ୍ରୁ ଅଧିକ ଧାନ ରାଜ୍ୟସ୍ତରୀୟ ସଂସ୍ଥା ଏବଂ ଭାରତୀୟ ଖାଦ୍ୟ ନିଗମ ପଞ୍ଜାବରୁ କିଣିଛନ୍ତି। ପଞ୍ଜାବର କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗତ 28 ସୁଦ୍ଧା ସିଧାସଳଖ 12,200 କୋଟି ଟଙ୍କା ପ୍ରଦାନ କରାଯାଇଛି। ଧାନ ସଂଗ୍ରହ ପାଇଁ ପଞ୍ଜାବରେ 1,000 ଅସ୍ଥାୟୀ ୟାର୍ଡ ସମେତ ମୋଟ 2,927 ମଣ୍ଡି ଖୋଲାଯାଇଛି। ଆଗାମୀ ଖରିଫ୍ ବିପଣନ ଋତୁରେ ସରକାର 185 ଲକ୍ଷ ଟନ୍ ଧାନ ସଂଗ୍ରହର ଲକ୍ଷ୍ୟ ରଖିଛନ୍ତି। ଚଳିତ ଖରିଫ୍ ବିପଣନ ଋତୁରେ ଗ୍ରେଡ୍ ଏ ଧାନ ପାଇଁ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ 2,320 ମଧ୍ୟ ଧାର୍ଯ୍ୟ କରିଛନ୍ତି। ଏପର୍ଯ୍ୟନ୍ତ 14,066 କୋଟି ଟଙ୍କାର ଧାନ କ୍ରୟ ହୋଇସାରିଛି। ଏହାଦ୍ୱାରା 3,51,000 ଅଧିକ ଚାଷୀ ଉପକୃତ ହୋଇଛନ୍ତି ବୋଲି ମନ୍ତ୍ରଣାଳୟ ରିପୋର୍ଟରେ ଦର୍ଶାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦୀପାବଳି ଅବସରରେ ଭଗବାନ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଆଜି ସର୍ବବୃହତ ଭବ୍ୟ ଦୀପୋତ୍ସବ ଦେଖିବାକୁ ମିଳିବ। ଉତ୍ତରପ୍ରଦେଶ ସରକାର ଏହି ଉତ୍ସବକୁ ଗିନିସ୍ ୱାର୍ଲଡ ରେକର୍ଡରେ ସ୍ଥାନିତ କରିବା ଲକ୍ଷ୍ୟରେ ଅଯୋଧ୍ୟା ନଗରୀର 55 ଘାଟରେ 25 ଲକ୍ଷରୁ ଅଧିକ ଦୀପ ପ୍ରଜ୍ୱଳନର ବ୍ୟବସ୍ଥା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଏବଂ ଉତ୍ତରପ୍ରଦେଶ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏହି ଉତ୍ସବରେ ଯୋଗଦେବେ। ଆମ ସମ୍ଭାଦଦାତାଙ୍କଠୁ ମିଳିଥିବା ସୂଚନା ଅନୁଯାୟୀ ଏହି ଉତ୍ସବ ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗିନିସ୍ ୱାର୍ଲଡ ରେକର୍ଡ ଟିମ୍ର ପରାମର୍ଶଦାତା ଏବଂ ଅବଧ ବିଶ୍ୱବିଦ୍ୟାଳୟର ଗଣନା କମିଟି ସଦସ୍ୟଙ୍କ ନେତୃତ୍ୱରେ 30 ଜଣିଆ ଦଳ 55 ଘାଟରେ ସଜାଯାଇଥିବା ଦୀପଗୁଡ଼ିକର ଗଣନା କରିସାରିଛନ୍ତି। ରାମପଥରେ ଆଜି ହେବାକୁ ଥିବା ଶୋଭାଯାତ୍ରାର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଦେଶ ବିଦେଶରୁ କଳାକାରମାନଙ୍କୁ ଆମନ୍ତ୍ରଣ କରାଯାଇଛି। ଦୀପୋତ୍ସବ ପାଳନ ଅବସରରେ 1100ରୁ ଅଧିକ ପୂଜକ ସରଜ ଆରତୀରେ ଯୋଗଦେବେ। ଦୀପାବଳି ପାଳନ ଅବସରରେ ଆହତ ରୋଗୀଙ୍କ ଚିକିତ୍ସା ପାଇଁ ରାଜଧାନୀ ଦିଲ୍ଲୀର ପ୍ରମୁଖ ହସ୍ପିଟାଲଗୁଡ଼ିକରେ ଅନେକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାମ ମନୋହର ଲୋହିଆ ହସ୍ପିଟାଲରେ ଜରୁରୀକାଳୀନ ୱାର୍ଡ ପ୍ରସ୍ତୁତ ରହିଛି। ଏମ୍ସ ଏବଂ ସଫଦରଜଙ୍ଗ ହସ୍ପିଟାଲରେ ମଧ୍ୟ ଚିକିତ୍ସା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ହସ୍ପିଟାଲଗୁଡ଼ିକରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ମୁତୟନ ହୋଇଛନ୍ତି। ଆକାଶବାଣୀ ନ୍ୟୁଜ୍କୁ ସାକ୍ଷାତକାର ଦେଇ ଆର୍ଏମ୍ଏଲ୍ ହସ୍ପିଟାଲର ବର୍ନ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ସମୀର ଭଟ୍ଟାଚାର୍ଯ୍ୟ କହିଛନ୍ତି, ଅଗ୍ନିକାଣ୍ଡ ରୋଗୀଙ୍କ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ପ୍ରାୟ 15 ଶଯ୍ୟା ଖାଲି ରଖାଯାଇଛି। ବାଣ ବ୍ୟବହାର ସମୟରେ ସତର୍କ ରହିବାକୁ ଦିଲ୍ଲୀ ଏମ୍ସ ବର୍ନ ବିଭାଗର ମୁଖ୍ୟ ଡାକ୍ତର ମନୀଷ ସିଂଘଲ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଶରୀରର ପୋଡ଼ିଥିବା ସ୍ଥାନକୁ ପାଣିରେ ଧୋଇଦେଇ ଓଦା କପଡ଼ା ଗୁଡ଼ାଇ ଡାକ୍ତରଙ୍କ ପରାମର୍ଶ ନେବାକୁ ସେ କହିଛନ୍ତି। ଉତ୍ତର ଗାଜାର ବେଇଟ୍ ଲାହିଆ ସହର ଉପରେ ଇସ୍ରାଏଲ୍ର ବିମାନ ଆକ୍ରମଣରେ ପାଖାପାଖି 100 ଜଣଙ୍କର ମୃତ୍ୟୁ ହୋଇଥିବା ଗାଜାର ବେସାମରିକ ପ୍ରତିରକ୍ଷା ସଂସ୍ଥା ସୂଚନା ଦେଇଛି। ଇସ୍ରାଏଲ୍ର ଗୋଟିଏ ବିମାନ ପାଖାପାଖି 200 ଲୋକ ବସବାସ କରୁଥିବା ଏକ 5 ମହଲା କୋଠାରେ ଆକ୍ରମଣ କରିଥିଲା। ଏଥିରେ 93 ଜଣଙ୍କର ମୃତ୍ୟୁ ହେବା ସହ 40 ଜଣ ନିଖୋଜ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ପାଲେଷ୍ଟାଇନ୍ ଉଦ୍ଧାରକାରୀ ଦଳ ସେହି ଅଞ୍ଚଳରେ କୋଠାର ଭଗ୍ନାବଶେଷକୁ ଅନୁସନ୍ଧାନ କରୁଛନ୍ତି। ହମାସ ଯୋଦ୍ଧାଙ୍କୁ ଲକ୍ଷ୍ୟ କରି ଇସ୍ରାଏଲ୍ ପକ୍ଷରୁ ଏହି ଅଭିଯାନ ଜାରି ରହିଛି। ଯୁଦ୍ଧ ପ୍ରଭାବିତ ପାଲେଷ୍ଟାଇନ୍ର ଗାଜାକୁ ଜାତିସଂଘ ଯୋଗାଇ ଆସୁଥିବା ରିଲିଫ୍ ଏବଂ ଅନ୍ୟାନ୍ୟ ମାନବିକ ସହାୟତା ଉପରେ ଇସ୍ରାଏଲ୍ ସଂସଦ ପ୍ରତିବନ୍ଧକ ଲଗାଇଛି। ସଂସଦରେ ଏହି ସଂକ୍ରାନ୍ତ ନିଷ୍ପଭିର କିଛି ସମୟ ପରେ ଇସ୍ରାଏଲ୍ ସେନା ପକ୍ଷରୁ ଆକ୍ରମଣ କରାଯାଇଥିଲା। ଅନ୍ୟପକ୍ଷରେ ଲେବାନନ୍ରେ ଇରାନ୍ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ମୁଖ୍ୟ ଭାବେ ନାଇମ୍ କାସିମ୍ଙ୍କୁ ମନୋନୀତ କରାଯାଇଛି। ହାସନ ନସରୁଲ୍ଲା ଏବଂ ତାଙ୍କର ପରବର୍ତ୍ତୀ ଉତ୍ତରାଧିକାରୀଙ୍କର ମୃତ୍ୟୁ ପରେ କାସିମ୍ ଏହି ଦାୟିତ୍ୱ ନିର୍ବାହ କରିବେ। ତେବେ ବେଇଟ୍ ଲାହିଆରେ ଆକାଶମାର୍ଗରୁ ଆକ୍ରମଣରେ ସାଧାରଣ ନାଗରିକଙ୍କର ମୃତ୍ୟୁ ନେଇ ଅନୁସନ୍ଧାନ କରାଯାଉଛି ବୋଲି ଇସ୍ରାଏଲ୍ ସେନା କହିଛି। ଗାଜା ଉପତ୍ୟକାରେ ସ୍ଥାୟୀ ଅସ୍ତ୍ରବିରତି ପାଇଁ ହମାସ ଇଚ୍ଛା ପ୍ରକାଶ କରିଛି। ହମାସର ଜଣେ ବରିଷ୍ଠ ଅଧିକାରୀ ଗତକାଲି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସ୍ଥାୟୀ ଅସ୍ତ୍ରବିରତି ନେଇ କୌଣସି ଚୁକ୍ତି କିମ୍ବା ଆଲୋଚନା ପାଇଁ ହମାସ ପ୍ରସ୍ତୁତ ରହିଛି। ତେବେ ଗାଜା ଉପତ୍ୟକାରେ ଇସ୍ରାଏଲ୍ ସେନା ପ୍ରତ୍ୟାହାର, ଅବରୋଧ ହଟାଇବା ଏବଂ ରିଲିଫ୍ ସାମଗ୍ରୀ ପ୍ରଦାନ ଓ କଏଦୀ ଅଦଳବଦଳ ଚୁକ୍ତି ଏହା ମଧ୍ୟରେ ଅନ୍ତର୍ଭୁକ୍ତ ରହିବା ନେଇ ସେ ପ୍ରସ୍ତାବ ଦେଇଛନ୍ତି। ଅନ୍ୟପକ୍ଷରେ ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତାହ ଅଲ୍ ସିସି ପାଲେଷ୍ଟାଇନ୍ କଏଦୀଙ୍କ ବଦଳରେ 4 ଇସ୍ରାଏଲ୍ ପଣବନ୍ଦୀଙ୍କୁ ମୁକ୍ତ କରିବା ସହ ଗାଜାରେ 2 ଅସ୍ତ୍ରବିରତି ପ୍ରସ୍ତାବ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ କିଛି ମାସ ଧରି ଦୋହା ଏବଂ କାଇରୋରେ ଅସ୍ତ୍ରବିରତି ନେଇ ଅନେକ ପର୍ଯ୍ୟାୟ ଆଲୋଚନା ହୋଇଥିଲେ ମଧ୍ୟ ଏନେଇ କୌଣସି ଚୁକ୍ତି ଏପର୍ଯ୍ୟନ୍ତ ହୋଇନାହିଁ। ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ ପାଇଁ ଜାତିସଂଘ ପକ୍ଷରୁ ପ୍ରଦାନ କରାଯିବାକୁ ଥିବା ମାନବୀୟ ସହାୟତା ଉପରେ ଇସ୍ରାଏଲ୍ ସଂସଦର ପ୍ରତିବନ୍ଧକ ବ୍ୟଥିତ କରିଛି ବୋଲି ଆମେରିକା କହିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି, ଗାଜା ବ୍ୟତୀତ ପଶ୍ଚିମ ତଟ ଏବଂ ପଶ୍ଚିମ ଏସିଆ ଅଞ୍ଚଳରେ ପାଲେଷ୍ଟାଇନ୍ ଶରଣାର୍ଥୀଙ୍କୁ ରିଲିଫ୍ ତଥା ମାନବୀୟ ସହାୟତା ନେଇ ମିଳିତ ଜାତିସଂଘର ରିଲିଫ୍ ଆଣ୍ଡ ୱାର୍କସ୍ ଏଜେନ୍ସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାରତ ନ୍ୟୁଜିଲାଣ୍ଡ 3 ଆନ୍ତର୍ଜାତିକ ଦିନିକିଆ ମହିଳା କ୍ରିକେଟ୍ ସିରିଜ୍କୁ ଭାରତ 2-1 ଅକ୍ତିଆର କରିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଗତକାଲି ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତ ନ୍ୟୁଜିଲାଣ୍ଡକୁ 6 ପରାସ୍ତ କରିଛି। 233 ବିଜୟ ଲକ୍ଷ୍ୟକୁ ଭାରତ 45 ଓଭରରେ ହାସଲ କରିନେଇଥିଲା। ସ୍ମୃତି ମନ୍ଧାନା ଶତକୀୟ ପାଳି ଭାରତ ପାଇଁ ବିଜୟ ପଥ ଉନ୍ମୁକ୍ତ କରିଥିଲା। ଟସ୍ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ 232 ସଂଗ୍ରହ କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଉଚ୍ଚସ୍ତରର ଅଭିବୃଦ୍ଧି ହାସଲ ପାଇଁ ଘରୋଇ ପୁଞ୍ଜିନିବେଶର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀଙ୍କ ଆଜିଠାରୁ 2 ଗୁଜରାଟ ଗସ୍ତ। ଝାଡ଼ଖଣ୍ଡ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଏବଂ ମହାରାଷ୍ଟ୍ର ବିଧାନସଭା ଏକକ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେବ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ। ଦୀପାବଳି ଅବସରରେ ଭଗବାନ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଆଜି ଅନୁଷ୍ଠିତ ହେବ ସର୍ବବୃହତ ଭବ୍ୟ ଦୀପୋତ୍ସବ ଏବଂ ଭାରତ ନ୍ୟୁଜିଲାଣ୍ଡ ତିନିଟିକିଆ ଆନ୍ତର୍ଜାତିକ ଦିନିକିଆ ମହିଳା କ୍ରିକେଟ୍ ସିରିଜ୍କୁ 2-1 ଅକ୍ତିଆର କଲା ଭାରତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ AIR.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ AIR ଆପ୍ରେ ଲଗ୍ଇନ୍ କରିପାରିବେ।